ଆଜ୍ଞା ନମସ୍କାର। ମୋର ନାମ ମଧୁସ୍ମିତା ସାହୁ, ତୁରୁମୁଙ୍ଗା କେନ୍ଦୁଝରରୁ କହୁଅଛି। ମୋର 2 ବର୍ଷର ଗୋଟେ ପୁଅ ଅଛି। ମୋ ଉପବନ ତରଫରୁ ପ୍ରସାରିତ ହେଉଥିବା ସ୍ୱରବାର୍ତ୍ତାକୁ ମୁଁ ଶୁଣିବାକୁ ପାଇଲି। ପୋଇ ଚାଷ ଉପରେ ଆଧାରିତ ଏହି ସ୍ୱରବାର୍ତ୍ତା ମୋତେ ଖୁବ୍ ଭଲ ଲାଗିଲା। ଆଗରୁ ମୁଁ ପୋଇ ଖାଇବାକୁ ପସନ୍ଦ କରୁନଥିଲି, କିନ୍ତୁ ଏଥିରେ ବହୁମାତ୍ରାରେ ପୋଷଣ ଥିବା କଥା ଶୁଣି ମୁଁ ଏବେ ପୋଇ ଖାଉଛି ଓ ମୋର ପୁଅକୁ ମଧ୍ୟ ଖାଇବାକୁ ଦେଉଛି। ଏହି ବାର୍ତ୍ତାକୁ ମୋ ପରି ସବୁ ମାଆ ମାନେ ଶୁଣି କାମରେ ଲଗାଇବା ଉଚିତ। ଆଗକୁ ଏହିପରି ଉପାଦେୟ ସ୍ୱରବାର୍ତ୍ତା ପ୍ରସାରିତ ହେଉଥାଉ, ଏଥିପାଇଁ ମୋ ଉପବନକୁ ବହୁତ ଧନ୍ୟବାଦ।